ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ। ପିଏମ୍ କିଷାନ ସମ୍ମାନ ନିଧିର 17ତମ କିସ୍ତି ପ୍ରଦାନକୁ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 7ଟି ରାଜ୍ୟର 13ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ। ସିକ୍କିମ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ଗ୍ରହଣ କରିବେ ପ୍ରେମ୍ ସିଂ ତମାଙ୍ଗ। କେରଳ ବିଧାନସଭା ଏକାଦଶ ଅଧିବେଶନ ଆଜିଠାରୁ ଆରମ୍ଭ। ଏବଂ ଭାରତ ଦେଇ ଭୁଟାନରୁ ଜଳ ବିଦ୍ୟୁତ୍ ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛି ବାଂଲାଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧିର 17ତମ କିସ୍ତି ପ୍ରଦାନ ଅର୍ଥ ଅନୁମୋଦନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ନିଷ୍ପତ୍ତି। ଏହି କିସ୍ତିରେ 9,30,00,000 ଚାଷୀଙ୍କୁ 20,000 କୋଟି ଟଙ୍କା ବଣ୍ଟନ କରାଯିବ। ଏହି ପଦକ୍ଷେପ ଦ୍ୱାରା ନୂତନ ସରକାରଙ୍କ କୃଷକ କଲ୍ୟାଣ ପାଇଁ ପ୍ରତିବଦ୍ଧତା ପ୍ରଦର୍ଶିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ କୃଷକ ଏବଂ କୃଷିକ୍ଷେତ୍ର ପାଇଁ ସରକାର ଆହୁରି ଅଧିକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ 2019 ମସିହାରେ ପିଏମ୍ କିଷାନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ହିତାଧିକାରୀଙ୍କୁ ବାର୍ଷିକ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ଲେଖାଏଁ 3ଟି କିସ୍ତିରେ ଏହି ଅର୍ଥ ପ୍ରଦାନ କରାଯାଉଛି। ଏହି ଯୋଜନାରେ 11 କୋଟିରୁ ଅଧିକ କୃଷକ ପରିବାର ଉପକୃତ ହେଉଛନ୍ତି। ନିର୍ବାଚନ ଆୟୋଗ 7ଟି ରାଜ୍ୟର 13ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ପଶ୍ଚିମବଙ୍ଗର 4ଟି, ହିମାଚଳ ପ୍ରଦେଶର 3ଟି, ଉତ୍ତରାଖଣ୍ଡର 2ଟି ଏବଂ ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବର ଗୋଟିଏ ଲେଖାଏଁ ବିଧାନସଭା ଆସନ ରହିଛି। ଆସନ୍ତା ଜୁଲାଇ 10 ତାରିଖରେ ଏହି ଆସନଗୁଡ଼ିକ ପାଇଁ ମତଗ୍ରହଣ କରାଯିବ ଏବଂ 13 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଆୟୋଗ କହିଛନ୍ତି। ଓଡ଼ିଶାରେ ଆସନ୍ତା 12 ତାରିଖ ବୁଧବାର ଦିନ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ବିଜେପି ବିଧାୟକ ଦଳ ନେତା ଚୟନ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସଂସଦୀୟ ବୋର୍ଡ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାର 147 ବିଧାନସଭା ଆସନ ମଧ୍ୟରୁ 78ଟି ଆସନରେ ବିଜୟ ଲାଭ କରି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ଏସ୍କେଏମ୍ ନେତା ପ୍ରେମ୍ ସିଂ ତମାଙ୍ଗ ସିକ୍କିମ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ଆଜି ଅପରାହ୍ନ 4ଟାରେ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ତମାଙ୍ଗ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶ୍ରୀ ତମାଙ୍ଗ ଦ୍ୱିତୀୟ ଥର ପାଇଁ ସିକ୍କିମ୍ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ବିଧାନସଭାର 32ଟି ଆସନରୁ 31ଟିରେ ବିଜୟ ଲାଭ କରି ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟ ଆସନଟିରେ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଏସ୍ଡିଏଫ୍ ବିଜୟ ହାସଲ କରିଛି। ପଞ୍ଚଦଶ କେରଳ ବିଧାନସଭାର ଏକାଦଶ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। 28 ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଅଧିବେଶନରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ଅନୁଦାନ ସଂକ୍ରାନ୍ତ ବିସ୍ତୃତ ଆଲୋଚନା ହେବ। ଆସନ୍ତା ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ 13ଟି କାର୍ଯ୍ୟଦିବସ ରହିଛି। ସରକାରୀ କାର୍ଯ୍ୟ ପାଇଁ 8 ଦିନ ଏବଂ ବେସରକାରୀ କାର୍ଯ୍ୟ ପାଇଁ 5 ଦିନ ଧାର୍ଯ୍ୟ ହୋଇଛି। ଚଳିତ ଅଧିବେଶନରେ କେରଳ ପଞ୍ଚାୟତିରାଜ ସଂଶୋଧନ ବିଧେୟକ ଏବଂ କେରଳ ମ୍ୟୁନିସିପାଲିଟି ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବାର କାର୍ଯ୍ୟସୂଚୀ ରହିଛି। ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ବିଧାୟକଙ୍କୁ ଆସନ୍ତା 17 ତାରିଖ ସୁଦ୍ଧା ସଦସ୍ୟ ପଦରୁ ଇସ୍ତଫା ଦେବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ତଥା ସିପିଆଇଏମ୍ର ଦେବସ୍ୱମ୍ କେ ରାଧାକ୍ରିଷ୍ଣନ ଏବଂ କଂଗ୍ରେସର ସାଫିକ୍ ପରମବୀର ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆକାଶବାଣୀରୁ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଦେଇ ଭୁଟାନରୁ ଜଳବିଦ୍ୟୁତ୍ ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡକ୍ଟର ହାସନ ମହମ୍ମଦ କହିଛନ୍ତି, ଏଥିପାଇଁ ଭାରତ ଓ ଭୁଟାନ ଏବଂ ବାଂଲାଦେଶ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା କରାଯିବ। ବାଂଲାଦେଶର ଏହି ପ୍ରସ୍ତାବରେ ଭୁଟାନ ସହମତି ପ୍ରକାଶ କରିଛି ବୋଲି ଡକ୍ଟର ହାସନ କହିଛନ୍ତି। ସେ ଆହୁରି କହିଛନ୍ତି, ବାଂଲାଦେଶ ଏବଂ ଭୁଟାନ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ଆଗ୍ରହୀ ଅଛନ୍ତି। 1971 ମୁକ୍ତି ସଂଗ୍ରାମ ପରେ ବାଂଲାଦେଶକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ପ୍ରଥମେ ଭୁଟାନ ସ୍ୱୀକୃତି ଦେଇଥିବାରୁ ବାଂଲାଦେଶ ନାଗରିକଙ୍କ ହୃଦୟରେ ଭୁଟାନ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଅବସରରେ ନୂଆଦିଲ୍ଲୀଠାରେ ବାଂଲାଦେଶ ଏବଂ ଭୁଟାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଇସ୍ରାଏଲ୍ର ତିନିଜଣିଆ ଯୁଦ୍ଧ କ୍ୟାବିନେଟ୍ ସଦସ୍ୟ କମିଟିରୁ ବେନି ଗାଞ୍ଜ ଇସ୍ତଫା ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଇସ୍ରାଏଲ୍ ଉପରେ ହମାସର ଆକ୍ରମଣ ପରିପ୍ରେକ୍ଷୀରେ ଇସ୍ରାଏଲ୍ ସରକାର ଏହି ତିନିଜଣିଆ ଯୁଦ୍ଧ କ୍ୟାବିନେଟ୍ ଗଠନ କରିଥିଲେ। ଗତକାଲି ଇସ୍ତଫା ପ୍ରଦାନ ପରେ ଅତ୍ୟନ୍ତ ଭାରୀ ହୃଦୟରେ ଏଭଳି ନିଷ୍ପଭି ନେଇଛି ବୋଲି ଶ୍ରୀ ଗାଞ୍ଜ କହିଛନ୍ତି। ପୂର୍ବରୁ ସେ କହିଥିଲେ, ଗାଜା ଆକ୍ରମଣ ପରବର୍ତ୍ତୀ ସ୍ଥିତି ନେଇ ଯଦି ନେତାନ୍ୟାହୁ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ପୂର୍ବରୁ ଜୁନ୍ 8 ତାରିଖ ସୁଦ୍ଧା ସେ ସରକାରରୁ ଇସ୍ତଫା ଦେବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଶ୍ରୀ ଗାଞ୍ଜଙ୍କ ଏହି ପଦକ୍ଷେପ ଦ୍ୱାରା ସଂସଦରେ ସଂଖ୍ୟାଗରିଷ୍ଠ ମେଣ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ୟୁରୋପୀୟ ସଂଘ ନିର୍ବାଚନରେ ସ୍ୱେନ୍ର ପିପୁଲ୍ସ ପାର୍ଟି 61 ଆସନରୁ 22 ବିଜୟ ଲାଭ କରି ଶୀର୍ଷରେ ରହିଛି। ୟୁରୋପୀୟ ସଂଘର 720 ଆସନ ବିଶିଷ୍ଟ ସଂସଦରେ ଚତୁର୍ଥ ସର୍ବାଧିକ ସଂସଦୀୟ ଆସନ ସ୍ୱେନ୍ ହାସଲ କରିଛି। ଏହି ଫଳାଫଳ ସ୍ୱେନ୍ର ସମାଜବାଦୀ ନେତୃତ୍ୱାଧୀନ ସରକାରକୁ ବଡ଼ ଝଟ୍କା ଲାଗିଛି। ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲା ଅନ୍ତର୍ଗତ ତେରିୟାତ୍ ଗାଁ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 10 ପହଞ୍ଚିଛି। 33 ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସେଠାରେ ତନାଘନା ସର୍ଚ୍ଚ ଅପରେସନ୍ ଜାରି ରହିଛି। ଆମ ଜାମ୍ମୁ ସମ୍ଭାଦଦାତା କହିଛନ୍ତି, ଶିବକୋରି ମନ୍ଦିରରୁ ମାତା ବୈଷ୍ଣୋଦେବୀ ମନ୍ଦିର କଟରା ଅଭିମୁଖେ ଯାଉଥିବା ଏହି ବସ୍ଟି ଗତକାଲି ସନ୍ଧ୍ୟା 6:10 ରାଜୌରୀ ଜିଲ୍ଲା ସୀମାନ୍ତ ରିଆସିର ପୁନି ଅଞ୍ଚଳରେ ପହଞ୍ଚବା ପରେ ଆତଙ୍କବାଦୀମାନେ ବସ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ଟି ଘାଟିରୁ ଖସିପଡ଼ିଥିଲା। ଏଥିରେ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି। ସେହି ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ରଖିଛି। ସେନା, ପୁଲିସ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସର ମିଳିତ ବାହିନୀ ପକ୍ଷରୁ ସେଠାରେ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଏଭଳି ଆକ୍ରମଣ ମାନବିକତାର ବିରୁଦ୍ଧାଚରଣ, ସମସ୍ତେ ଏହାକୁ ନିନ୍ଦା କରିବା ଉଚିତ ବୋଲି ସେ କହିଛନ୍ତି। ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ସେହିଭଳି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ଼ ଭାଷାରେ ସେ ନିନ୍ଦା କରିଛନ୍ତି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଶୀର୍ଷକ ଆଲୋଚନା ହେବ। ଏଥିରେ ଅର୍ଥନୀତି ବିଶେଷଜ୍ଞ ଡକ୍ଟର ସୁନୀଲ ପାଣ୍ଡେ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ସ୍ୱାତି ସିଂ ସାମ୍ବ୍ୟାଲ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2331-4444 ଏବଂ 0111-2342-1050 ନମ୍ଘରକୁ ରାତି 9:30 ଡାଏଲ କରିବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଶ୍ରୋତାମାନେ 9289-940044 ନମ୍ଘରକୁ ହ୍ୱାଟ୍ସଆପ୍ କରି ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଓ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ପିଏମ୍ କିଷାନ ସମ୍ମାନ ନିଧିର 17ତମ କିସ୍ତି ପ୍ରଦାନକୁ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 7 ରାଜ୍ୟର 13 ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ। ସିକ୍କିମ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ଗ୍ରହଣ କରିବେ ପ୍ରେମ୍ ସିଂ ତମାଙ୍ଗ। ଏବଂ ଭାରତ ଦେଇ ଭୁଟାନରୁ ଜଳବିଦ୍ୟୁତ୍ ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛି ବାଂଲାଦେଶ।